ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ମଣିଷ ହଜେଇ ଦେଲାଣି ତାର ବୁଦ୍ଧି ବିଚାର ଲୋଭ ମୋହ ମିଛ ମାୟାରେ ଭୁଲି ଗଲା ସଂସ୍କାର ସର୍ବେ କୁହନ୍ତି ମିଥ୍ୟା ଗୀତା ଭାଗବତ ପୁରାଣ ଖାଇ ଯାଆନ୍ତି ଉଇ ପ୍ରଭୁ ଭକ୍ତି ଆଉ ଟିକେ ବି କାହା ମନରେ ନାହିଁ କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ସାଜିଛି ବୈଷ୍ଣବ ପିନ୍ଧି ତୁଳସୀ ମାଳି କାଉ କହେ ସିଏ କୋଇଲି ଗୀତ ଗାଉଛି ବୁଲି ରୂପ ବଦଳାଏ ମଣିଷ ସତେ ଏଣ୍ଡୁଅ ପରି ନୀତି ଶିକ୍ଷା ପୁଣି ଦଉଛି ନୀତି ଅନୀତି କରି କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ବାପା ଯାଏ ସିନା ବିଲକୁ ପୁଅ ଖେଳୁଛି ପଶା ପଡ଼ି ସାଙ୍ଗ ସାଥୀ ମେଳରେ ନୀତି ଖାଉଛି ନିଶା କୁଜି ନେତା ସାଜି ଗାଁରେ ରାଜନୀତି ସେ କରେ କଳହ ପୁରେଇ ଦେଲାଣି ଆଜି ସବୁରି ଘରେ କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ସମ୍ପତ୍ତି ପୁଅ ଖାଉଛି ବିକି ପୁଅ ଜନ୍ମ କରି ଏମିତି ବାପା ମା ଯେ ଦୁଃଖୀ ଭାବିଥିଲେ ପୁଅ ପୋଛିବ ଏଇ ଆଖିର ଲୁହ ସେଇ ପୁଅ ଆଜି ଚାହେଁ ନା ବାପା ମାଙ୍କ ମୁହଁ କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର ବାପ ଖଟି ଖଟି ପୁଅକୁ କଲା ଛୋଟରୁ ଭେଣ୍ଡା ବାପା ମରିଗଲେ ପୁଅ ତ ଆଉ ହଉନି ଲଣ୍ଡା ଦିନେ ଏମିତି ତାର ପୁଅ କରିବ କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର କରିଥିଲେ ଝିଅ ଜନ୍ମ ସିଏ ପଳେଇ ଗଲା ବାପା ମାଙ୍କଠୁ ସମ୍ପର୍କ ସିଏ ତୁଟେଇ ଦେଲା ବଦଳିଲା ଗୋତ୍ର ସାଙ୍ଗିଆ ଯେଉଁ ଦିନ ତାହାର ମଲେକି ରହିଲେ ବାପା ମା ନେଲା ନାହିଁ ଖବର କଳି ଯୁଗ ଜଗନ୍ନାଥ ହେ ହୁଅ ହୁଅ ବାହାର ଏ ଘୋର କଳି କାଳେ ପାପୀଙ୍କୁ ପ୍ରଭୁ କର ସଂହାର बहु कलह जौतुक पाई बहुर पोड़ी दियंती देह गोटे नारी रो शत्रु साजुछि एठी नारी बिना किए संसार कुह पारिबतिष्टि कली जुग जगन्नाथ हे हुओ हुओ बाहर ए घोर कलि काले पापीकु प्रभु कर संहार कली जुग दृश्य देखिले मुंड जाउछि बिंधि बढ़िला झियो जे बुलंती छोट कपड़ा पिंधि आज काली पुओ जेते को होई गलेनी नष्ट बड़ों को सम्मान दबाकू तांकू लागुछि कष्ट कली जुग जगन्नाथ हे हुओ हुओ बाहर हे घोर कली काले पापीकु प्रभु कर संहार उपदेश देले काहाकू केही सुनंती नाही प्रेम बोली जेऊ कथाटी केड़े पवित्र थिला रास्तारे घाटरे ताहार चित्र बदली गला कली जुग जगन्नाथ हे हुओ हुओ बाहर ए घोर कली काले पापीकु प्रभु कर संहार प्रभु काल अंधार मारे घड़ घड़ी बिजुली आउ दिसे ना बाट घोर कली काल करुछी आज विचित्र नाट कली जुग जगन्नाथ हे हुओ हुओ बाहर ए घोर कली काले पापीकु प्रभु कर संहार तुम बिना नहीं गति हे प्रभु जगतनाथ छंदा पादे दियो शरण